ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଥି ଆଇବାକାଲ 22 ନମ୍ବର କିସ୍ତି 7000 ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନଥି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗର ଖର୍ଚ୍ଚା ଦାବି ଉପରେ ଚାଲିଛି ଆଲୋଚନା। ଖରା ଆଉ ଅଂଶୁଘାତ ମୁକାବିଲା ଲାଗି ଖାସ୍ ଯୋଜନା କରିଛନ୍ ସରକାର। ଗୃହର ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାଥି କଟକ ସୁନ୍ଦରଗଡ଼ନ 116 ଯୋଡ଼ି ହେଲା ବିହାଘର। ଆଉ ମନୁଷ୍ୟର ଶରୀରନ କିଡ୍ନୀର ଗୁରୁତ୍ୱ ଆଉ ତାର ସୁସ୍ଥତା ବାବଦେ ଲୋକ ସଚେତନ କରିବା ଲାଗି ଆଜି ପାଳନ ହେଉଛି ବିଶ୍ୱ କିଡ୍ନୀ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22 ନମ୍ବର କିସ୍ତି 7000 ଟଙ୍କା ହିତାଧିକାରୀମାନଙ୍କୁ ବାଣ୍ଟିବେ। ଆସାମର ଗୁଆହାଟୀଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରିଏ ପ୍ରଧାନମନ୍ତ୍ରୀ ଦେଶର 9,31,00,000 ଚାଷୀଙ୍କୁ ଡିବିଟି ଜରିଏ ମୋଟ 18,640 କୋଟି ଟଙ୍କା ସାହାଯ୍ୟ ବାଣ୍ଟିବେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଇ ବାବଦେ ନୂଆଦିଲ୍ଲୀ ଆଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍। ଯୋଜନାଥି ଏପ୍ତକ 4,09,000 କୋଟି ଟଙ୍କା ଚାଷୀମାନଙ୍କୁ ବଣ୍ଟାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍। ବିଧାନସଭାର ବଜେଟ୍ ଅଧିବେଶନର 2 ନମ୍ବର ଖେପର 4 ନମ୍ବର ଦିନେ ଆଜି ରାଇଜେ ରନ୍ଧା ଗ୍ୟାସ୍ ଅଭାବ ଆଉ କଳାବଜାର ବିକ୍ରିକେ ନେଇକରି ଗୃହକାମ ବାଧାପ୍ରାପ୍ତ ହୋଇଥିଲା। ସକାଳ ବେଳା ମାତ୍ର 25 ମିନିଟ୍ ଗୃହ କାର୍ଯ୍ୟ ଚାଲିବାର ସହିତ 2 ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ବିରୋଧୀ କଂଗ୍ରେସ ଆଉ ବିଜେଡି ସଦସ୍ୟମାନେ ଜବର କିର୍ଲାଗା କରବାନୁ ବାଚସ୍କତି ସୁରମା ପାଢ଼ୀ ଗୃହକେ ଉପର ବେଳା 4 ତକ ମୁଲତବୀ ଘୋଷଣା କରିଥିଲେ। 4 ଗୃହ କାର୍ଯ୍ୟ ମୂଲ ହେଉନୁସାର ଭିନ୍ ଭିନ୍ ବିଷୟ ଆଲୋଚନା କରାଯିବାର ସହିତ ଅନୁସୂଚିତ ଜାତି ଜନଜାତି ଆଉ ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବଜେଟ୍ ଖର୍ଚ୍ଚା ଦାବି ଉପରେ ଆଲୋଚନା ଚାଲିଛି। ବଜେଟ୍ ଖର୍ଚ୍ଚା ଉପରେ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିନ୍ ଭିନ୍ ତଥ୍ୟ ରଖୁଛନ୍। ରାଜ୍ୟ ସରକାର ଅଂଶୁଘାତ ମୁକାବିଲା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାନ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, 24 ବିଜୁଳି ଯୋଗାଣ ଲାଗି ଶକ୍ତି ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ଖରାକେ ନଜରଠି ରଖିକରି କଟକ ଭୁବନେଶ୍ୱର ସହିତ 30 ଜିଲ୍ଲା 10 ପୌରାଞ୍ଚଳ ଲାଗି ଖାସ୍ ଯୋଜନା ତିଆରି କରାଯାଉଛି। 31 ପୌରାଞ୍ଚଳ ନଭିଲ ଅଂଶୁଘାତ ନିବାରଣ ମୁକାବିଲା ଲାଗି ବ୍ୟବସ୍ଥା କରାଯାଇଛି। ଜିଲ୍ଲା ସ୍ତରମାନଙ୍କେ 24 ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜାତୀୟ ବିପର୍ଯ୍ୟୟ ତାଲିକାଥି ଗ୍ରୀଷ୍ମ ପ୍ରବାହକେ ସାମିଲ କରିବାର ଲାଗି 16 ଅର୍ଥ କମିଶନ ସୁପାରିଶ କରିଛନ୍ ବୋଲି ମନ୍ତ୍ରୀ ଗୃହକେ ସୂଚନା ଦେଇଛନ୍। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଜଳଜୀବନ ମିଶନ ଯୋଜନା ଜରିଏ ରାଜ୍ୟର ଫି ଗ୍ରାମୀଣ ପରିବାରକେ ସଫା ପିଇବାର ପାଇଁ ଯୋଗାଇ ଦେବାର ଦିଗେ ସରକାର ପଦକ୍ଷେପ ନେଉଛନ୍ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାନ ଆଜି ବିରୋଧୀ ବିଜେଡି ସଦସ୍ୟଙ୍କ ତରଫରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଗ୍ରାମସଭା ଜରିଏ ହର୍ ଘର ଜଲ ଗ୍ରାମ ପାଣି ପରିମଳ ସମିତି ଆଉ ସରପଞ୍ଚଙ୍କ ଅନୁମୋଦନଥି ଘୋଷଣା କରାଯାଉଛି। ଇଥି ଜନସାଧାରଣଙ୍କ ପିଇବାର ପାନୀର ଉତ୍ସ ପିଇବାର ପାନୀର ମାନ ପରୀକ୍ଷଣ ଆଉ ସୁବ୍ୟବସ୍ଥିତ ଆଉ ଦେଖରେଖ ତକ ସବୁ ବିଷୟ ଉପରେ ଧ୍ୟାନ ଦିଆଯାଉଛି। 2024 ଏପ୍ରିଲ ମାସନୁ 6,013 ଗାଁକେ ହର୍ ଘର ଜଲ ଘୋଷଣା କରାଯାଇଥିଲା। ଏପ୍ତକ 11,977 ଗାଁକେ ଯୋଜନାଥି ସାମିଲ କରାଯାଇଛି। ସବୁ ଗାଁର ନଳକୁଆ କୁଡ଼ାଯାଇଛି। ଖରାକେ ନଜରଠି ରଖିକରି ଇ ବଛର ଭିଲ୍ ନଳକୁଆ କୁଡ଼ାବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅପହଞ୍ଚ ଇଲାକାମାନଙ୍କେ ଏପ୍ତକ 6,171 ସୌର ପ୍ରକଳ୍ପ ଜରି ପାନୀର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଓଡ଼ିଶାର ରେଲ ଯୋଗାଯୋଗକେ ଆହୁରି ବର୍କସ କରିବାର ଲାଗି ଓଡ଼ିଶା ସହିତ ଆସାମ ଓ ତେଲେଙ୍ଗାନାକେ ସଂଯୋଗ କରିବା ଲାଗି କେନ୍ଦ୍ର ସରକାର ଗୋଟିଏ ନୂଆ ଅମୃତ ଭାରତ ଟ୍ରେନ୍ ସେବା ମୁଲ କରବାରକେ ଅନୁମୋଦନ କରିଛନ୍। ଇତାର ସହିତ 2 ସ୍ୱତନ୍ତ୍ର ରେଲ ସେବା କେବିଲ୍ ନିୟମିତ କରିବାର ଲାଗି ମଞ୍ଜୁର କରିଛନ୍। ନୂଆ ଅମୃତ ଭାରତ ଟ୍ରେନ୍ ଆସାମର କାମାକ୍ଷା ଆଉ ତେଲେଙ୍ଗାନାର ଚର୍ଲାପାଲି ଭିତରେ ଚଳାଚଳ କରବା, ଯେନ୍ଟାକି ଓଡ଼ିଶାର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦୁଝର ରୋଡ୍ କଟକ ଭୁବନେଶ୍ୱର ଖୋର୍ଦ୍ଧା ରୋଡ୍ ବାଲୁଗାଁ ଆଉ ବ୍ରହ୍ମପୁର ଦେଇକରି ଚଳାଚଳ କରବା। ଇ ବାବଦେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଜରିଏ ସୂଚନା ଦେଇଛନ୍। ସୂଚନା ଅନୁସାରେ ଓଡ଼ିଶା ସାଙ୍ଗେ ଆସାମ ଆଉ ତେଲେଙ୍ଗାନାକେ ରେଲ ସେବାକେ ବରକସ କରିବାର ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳ ମନ୍ତ୍ରଣାଳୟକେ ଚିଠି ଜରିଏ ଅନୁରୋଧ କରିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର। ରାଜ୍ୟର ଗରିବ ପରିବାରମାନଙ୍କୁ ସାମାଜିକ ସହାୟତା ଯୋଗାଇ ଦେବାର ଲାଗି ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ମୂଲ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାଟି ଆଜି କଟକ ଆଉ ସୁନ୍ଦରଗଡ଼ର ସାମୁହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କଟକନ ଆଜି 55 ଯୋଡ଼ା ବିହା ହୋଇଛନ୍, ସେନ୍ତା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫ ସହରର ଶଙ୍କର କଲ୍ୟାଣ ମଣ୍ଡପନ ହୋଇଥିବା ସାମୁହିକ ବିବାହ କାର୍ଯ୍ୟକ୍ରମଟି 61 ଯୋଡ଼ି ବିହା ହୋଇଛନ୍। କଟକନ ସାମୁହିକ ବିବାହ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଯୋଜନା ଗରିବ ପରିବାରକେ ଆର୍ଥିକ ସାହାଯ୍ୟ ସହିତ ବାଲ୍ୟ ବିବାହ ଆଉ ଯୌତୁକ ପ୍ରଥା ବିରୋଧୀ ଗୋଟେ ବର୍କସ ସାମାଜିକ ପଦକ୍ଷେପ ଆଏ ବୋଲି କହିଛନ୍।
ସରକାରର ସଂକଳ୍ପ ଯୌତୁକ ପ୍ରଥାରୁ ମୁକ୍ତି ମିଳୁ, ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଗଠନ ହେଉ ଏବଂ ମହିଳା ଏବଂ ପୁରୁଷ ଭିତରେ ଲିଙ୍ଗଗତ ଅସମାନତା ଦୂର ହେଉ, ଏହା ପାଇଁ ସରକାରର ଇଏ ପ୍ରୟାସ କି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏଇଠୁ ଧନ୍ୟବାଦ ଦେଉଛି କି ଏଭଳି ଏକ ଯୋଜନା ବାହାଘର ପାଇଁ ଦର ଆଉ ନାହିଁ, ବାହାଘର ପାଇଁ ବୋଝ ଆଉ ନାହିଁ। ସରକାର ଆ ପାଇଁ 60,000 ଟଙ୍କା ପ୍ରତି ବାହାଘର ପାଇଁ ଖର୍ଚ୍ଚ କରିବେ ଏବଂ ସମସ୍ତଙ୍କୁ ଡିବିଟିରେ ଝିଅମାନଙ୍କ ଆକାଉଣ୍ଟକୁ 45,000 ଟଙ୍କା ସିଧାସଳଖ ଯିବ।
ସୁନ୍ଦରଗଡ଼ ସାମୁହିକ ବିବାହ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ପୌରାଧ୍ୟକ୍ଷ ତନୟ ମିଶ୍ରଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ରାଜ୍ୟ ଇହାଦେ ଭରପୁର ମାତ୍ରାତି ରନ୍ଧା ଗ୍ୟାସ୍ ଆଉ ତେଲ ମହଜୁଦ ଅଛେ। ଏଥିଲାଗି ଲୋକେ ଆତଙ୍କିତ ନାହିଁ ହେବାର୍କେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍। ଗ୍ୟାସ୍ ଆଉ ଇନ୍ଧନର ଉପସ୍ଥିତିକେ ନେଇକରି ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବୈଠକ କରିକରି ମନ୍ତ୍ରୀ ଶ୍ରୀ ପାତ୍ର ଏଟା କହିଛନ୍। ଏ ବାବଦେ ତେଲ କମ୍ପାନୀମାନଙ୍କ ସଙ୍ଗେ ଆଲୋଚନା ହୋଇଛି ବୋଲି ବି ମନ୍ତ୍ରୀ କହିଛନ୍। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଅଗ୍ନିଶମ ଆଉ ଜରୁରୀକାଳୀନ ସେବା ହୋମଗାର୍ଡ ଆଉ ନାଗରିକ ସୁରକ୍ଷା କାମର ସମୀକ୍ଷା ବୈଠକ ହୋଇଯାଇଛି। ପାଏନ୍ଥି ବୁଡ଼ିକରି ଜୀବନ ଯାଉଥିବା ଘଟଣା କମ୍ କରବାର ଲାଗି ଅଗ୍ନିଯୋଦ୍ଧାମାନେ ପ୍ରଭାବୀ ପଦକ୍ଷେପ ନେବାର୍କେ ଏ ଅବସରରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍। ବୈଠକଟି ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଯୋଗ ଦେଇକରି ଅଗ୍ନିଶମ ସେବାର କ୍ଷମତା ବଢ଼ାବା ଲାଗି ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପ ଆଉ ରଣନୀତି ବାବଦେ ଉପସ୍ଥାପନ କରିଛନ୍। ମନୁଷ୍ୟର ଶରୀରର କିଡ୍ନୀର ଗୁରୁତ୍ୱ ଓ ତାର ସୁସ୍ଥତା ବାବଦେ ଲୋକ ସଚେତନ କରିବା ଲାଗି 2006 ଫି ବଛର ଆଜିର ଦିନକେ ବିଶ୍ୱ କିଡ୍ନୀ ଦିବସ ଭାବେ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ସମକର ଲାଗି ସୁସ୍ଥ କିଡ୍ନୀ, ଲୋକଙ୍କର ଯତ୍ନ ନେବାର ଆଉ ସୁରକ୍ଷା ଦେବାର। ସାରା ପୃଥିବୀର କିଡ୍ନୀ ରୋଗ ଗୋଟେ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। କିଡ୍ନୀ ଦୁଇଟା ମନୁଷ୍ୟର ଦେହ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆଏ। କିଡ୍ନୀ ଶରୀରରୁ ଅତକା ପାଏନ୍ ଆଉ ମଇଲା ବାହାର କରବାର ସହିତ ରକତକେ ସଫା କରସି। ମଧୁମେହ ଆଉ ଉଚ୍ଚ ରକ୍ତଚାପ ହେଲେ କିଡ୍ନୀ ସମସ୍ୟା ଦେଖାଦେସି। କିଡ୍ନୀକେ ସୁସ୍ଥ ରଖବାର ଲାଗି ଭରପୁର ପାଏନ୍ ପିଇବାର ସଙ୍ଗେ ପୁଷ୍ଟିକର ଖାଦ୍ୟ ଖାଇକରି ବ୍ୟାୟାମ ଜରୁରୀ ଆଏ। ବିଶ୍ୱ କିଡ୍ନୀ ଦିବସ ଅବସରରେ ଆଏ ସାରା ରାଜ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଭିନ୍ ଭିନ୍ ବେସରକାରୀ ସଂଗଠନ ତରଫ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଆଇବା 28 ଦିନ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଙ୍ଗେ ଅନୁବନ୍ଧିତ ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ହେବା। ରାଜ୍ୟର 158 ଅନୁବନ୍ଧିତ ଓକିଲ ସଂଘ ତରଫ 38,883 ଜଣ ମତଦାତା ଭୋଟ ଦେବେ। ଏଥିଲାଗି ରାଜ୍ୟ ଆଇନଜୀବୀ ପରିଷଦ ତରଫ ତିଆରି ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଏ ମାସ 9 ଦିନ ସବୁ ଓକିଲ ସଂଘକେ ପଠାଯାଇଛି। ନିର୍ବାଚନ ପ୍ରକ୍ରିୟାକେ ଫଟିକ ଓ ନିରପେକ୍ଷ କରିବା ଲାଗି ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ ଅଧିନିୟମ ଅନୁସାରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ବାଚନ ପ୍ରଚାର ଲାଗି କେନ୍ସି ବ୍ୟାନର, ହୋର୍ଡିଂ, ଓକିଲ ସଂଘ କି ନ୍ୟାୟାଳୟ ପରିସର ଲଗା ନାଇଯାଏ ବୋଲି ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଛନ୍ତି। ବୌଦ୍ଧ ଜିଲ୍ଲା ମାଧପୁରର ବନ ବିଭାଗ ତରଫ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ରେଞ୍ଜ ଅଧିକାରୀଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ଏସିଏଫ୍ ଆଶିଷ କହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଖରାଦିନେ ଜଙ୍ଗଲର ଲାଗୁଥିବା ନିଆଁକେ କେନ୍ତାକରି ଆୟତ କରାଯିବା, ଜଙ୍ଗଲ ଆଉ ଜୀବଜନ୍ତୁମାନଙ୍କୁ କେନ୍ତାକରି ସୁରକ୍ଷିତ ରଖାଯାଇପାରବା ସେ ବାବଦେ ଅତିଥିମାନେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲାର ମେଣ୍ଢିମାଲଠାରେ ମହିଳାମାନଙ୍କର ଅଧିକାର ଓ ସୁରକ୍ଷାକୁ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରଦ୍ଧାଞ୍ଜଳି ରାୟଙ୍କ ଦେଖରେଖ ହୋଇଥିବା କାର୍ଯ୍ୟକ୍ରମଟି ମହିଳା ସଶକ୍ତିକରଣ, ମହିଳାମାନଙ୍କ ଲାଗି ଥିବା ଭିନ୍ ଭିନ୍ ଯୋଜନା, ଘରୋଇ ହିଂସା, କାର୍ଯ୍ୟସ୍ଥଳ ଯୌନ ନିର୍ଯାତନା ବାବଦ ଭିନ୍ ଭିନ୍ ଆଇନ ଉପରେ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଫଣିନ୍ଦମ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶିକ୍ଷାର ଭିନ୍ ଭିନ୍ ଦିଗ ବାବଦେ ଆଲୋଚନା କରିଥିଲେ। ପାଣିପାଗ ଆଇବା 24 ଘଣ୍ଟା ଭିତରେ ସମ୍ୟଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ସହିତ 8 ଜିଲ୍ଲାର ଗୋଟିଏ କି ଦୁଇଟା ଜାଗାନ ଧୋକାଗଡ୍ଡି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ଇଲାକାନ ପାଗ ଶୁଖା ରହିବା। ଆଇବା 24 ଘଣ୍ଟା ଭିତରେ ଦିନର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଥି ଆଇବାକାଲ 22 ନମ୍ବର କିସ୍ତି 6000 ଟଙ୍କା ବାଟବେ ପ୍ରଧାନମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନଟି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ଚାଲିଛି ଆଲୋଚନା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାଥି କଟକ ସୁନ୍ଦରଗଡ଼ର 116 ଯୋଡ଼ି ହେଲା ବିହାଘର। ଆଉ ମୁନୁଷର ଶରୀରର କିଡ୍ନୀର ଗୁରୁତ୍ୱ ଓ ତାର ସୁସ୍ଥତା ବାବଦେ ଲୋକ ସଚେତନ କରିବା ଲାଗି ଆଜ ପାଳନ ହେଉଛି ବିଶ୍ୱ କିଡ୍ନୀ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।